आकाशवाणी। ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ କରିଥାଏ, କହିଲେ ରାଷ୍ଟ୍ରପତି। ସୁପ୍ରିମକୋର୍ଟର 5 ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ ବିଚାରପତି। ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ସିବିଏସ୍ଇ ପକ୍ଷରୁ ଉତ୍ତର ଖାତାର ପୁନଃମୂଲ୍ୟାୟନ ପାଇଁ ଆଜିଠାରୁ ଖୋଲିଲା ନୂତନ ପୋର୍ଟାଲ। ଏବଂ ମହିଳା କ୍ରିକେଟରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ T20 ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ। ଏହା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ ହେବାକୁ ସହାୟ ହୋଇଥାଏ। ଆଜି ନୂଆଦିଲ୍ଲୀଠାରେ ଛାତ୍ରବୃତ୍ତି ଯୋଜନାର ଆଦିବାସୀ ହିତାଧିକାରୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ସମାଜର ସମସ୍ତ ବର୍ଗ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ଦୃଷ୍ଟିରୁ ପ୍ରଗତି କଲେ ହିଁ ପ୍ରକୃତ ବିକାଶ ସମ୍ଭବ ହୋଇପାରିବ। ସରକାରୀ ଛାତ୍ରବୃତ୍ତି ଯୋଜନା ଉଚ୍ଚଶିକ୍ଷା ଏବଂ ନୂତନ ସୁଯୋଗ ସୃଷ୍ଟି କରି ଆଦିବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଭାରତରେ ପ୍ରତିଭାର କୌଣସି ଅଭାବ ନାହିଁ, ଏହାର ବିକାଶ ପାଇଁ ଉପଯୁକ୍ତ ମଞ୍ଚ ଚିହ୍ନଟ, ପୋଷଣ ଏବଂ ପ୍ରଦାନ କରିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଥିଲେ।
ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଙ୍କୁ ଆଗେ ବଢ଼ାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନେଇ ହେ, ଏ ଯୁବାଙ୍କ କେ ସ୍ୱପ୍ନ କୋ ପଙ୍ଖ ଦେନେ କା ମାଧ୍ୟମ ହେ। ଏ ଉନ୍ ଯୁବାଙ୍କ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି, ଜିନ ମେ ପ୍ରତିଭା ତ ହତି ହି ହେ ପରନ୍ତୁ ସଂସାଧନ କା ଅଭାବ ଉନେ ଆଗେ ବଢ଼ତେ ରୋକତା। ଲେକିନ ମୁଝେ ଏ ଜାନକାର ପସନ୍ଦତା ହୁଏ କି ଆପଣ ସେ ଅନେକ ଯୁବାଓ ନେ ବିଭିନ୍ନ
ଭାରତର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଆଜି ସୁପ୍ରିମକୋର୍ଟର 5 ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି। ବିଚାରପତି ସିଲ୍ ନାଗୁ, ଶ୍ରୀ ଚନ୍ଦ୍ରଶେଖର, ସଞ୍ଜୀବ ସଚଦେବ ଏବଂ ଅରୁଣ ପଲ୍ଲୀଙ୍କ ସମେତ ବରିଷ୍ଠ ଆଇନଜୀବୀ ଭି ମୋହନା ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ May 22 ଏବଂ 27 ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏମାନଙ୍କ ନାମ ସୁପାରିଶ କରାଯାଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। ଗତକାଲି କେନ୍ଦ୍ର ସରକାର କଲେଜିୟମର ସୁପାରିଶକୁ ଅନୁମୋଦନ ଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ନୂତନ ବିଚାରପତିଙ୍କ ନିଯୁକ୍ତି ଓ ଶପଥ ଗ୍ରହଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହି ନୂତନ ବିଚାରପତିଙ୍କ ଶପଥ ଗ୍ରହଣ ପରେ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା 37 ବୃଦ୍ଧି ପାଇଛି। ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟାକୁ 34-38 ବୃଦ୍ଧି କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ଘୋଷଣା କରିବାର କିଛି ସପ୍ତାହ ପରେ ଆଜି 5 ନୂଆ ବିଚାରପତି ଶପଥ ନେଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ଇବୋଲା ଜୀବାଣୁ ସଂକ୍ରମଣ ଜନିତ କୌଣସି ମାମଲା ରିପୋର୍ଟ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇବୋଲା ପ୍ରଭାବିତ ଦେଶରୁ ଯଦି କୌଣସି ବ୍ୟକ୍ତି ଗତ 21 ମଧ୍ୟରେ ଯାତ୍ରା କରିଛନ୍ତି କିମ୍ବା ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ତାଙ୍କଠାରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ତରଳ ଝାଡ଼ା, ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଦେଲେ ସେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା ସହ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଏଥିସହିତ ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅବଲମ୍ବନ କରିବା ସହ ଆବଶ୍ୟକ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ଘର 1075 କଲ୍ କରିବା ପାଇଁ ମନ୍ତ୍ରଣାଳୟ ନାଗରିକମାନଙ୍କୁ ଅନୁରୋଧ କରିଛି। ଭାରତ ଆଜି ଆଫ୍ରିକା ରୋଗ ନିୟନ୍ତ୍ରଣ ଓ ନିରାକରଣ ସଂସ୍ଥା CDCକୁ ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ ସହାୟତା ପଠାଇଛି। ଏହି ମେଡିକାଲ ସହାୟତାରେ ପ୍ରୋଟେକ୍ଟିଭ୍ ଗିୟର, ରୋଗ ଚିହ୍ନଟ ଓ ନିରୀକ୍ଷଣ ଉପକରଣ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରାୟ 43 ଟନ୍ର ବିଭିନ୍ନ ମେଡିକାଲ ସାମଗ୍ରୀ ପଠାଯାଇଛି। ପୂର୍ବରୁ ଗତମାସ 24 ଭାରତ ପ୍ରଥମ ପର୍ଯ୍ୟାୟରେ ମେଡିକାଲ ସହାୟତା ପଠାଇଥିଲା। ସେହିପରି ଗତମାସ 29 ଭାରତ ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଯଥାସମ୍ଭବ ମେଡିକାଲ ସହାୟତା ଯୋଗାଇ ଦେବା ପାଇଁ କହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ପଲ୍ ମାସେଟାଲିଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଉଲ୍ଲେଖ କରିଛନ୍ତି, ଏହି ସାକ୍ଷାତ ସମୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଏମ୍ଏସ୍ଏମ୍ଇ, ଡିଜିଟାଲ୍ ଏବଂ ଭିତ୍ତିଭୂମି କ୍ଷେତ୍ରରେ ସୁଯୋଗ ବିଷୟରେ ଆଲୋଚନା ହୋଇଛି। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଭାଗିଦାରୀକୁ ସୁଦୃଢ଼ କରିବା ଲାଗି ମାସେଟାଲିଙ୍କ ପ୍ରତିବଦ୍ଧତାକୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଥିଲେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମଞ୍ଚରେ ବନ୍ଧୁତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ଉଚିତ ବୋଲି ଉଭୟ ପକ୍ଷ ଆଲୋଚନା କାଳରେ ସହମତି ପ୍ରକାଶ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃମୂଲ୍ୟାୟନ ନିମନ୍ତେ ଆଜିଠାରୁ ପୋର୍ଟାଲ୍ ଖୋଲାଯାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ୍ ଖୋଲା ରହିବ। ମୂଲ୍ୟାୟନ ହୋଇଥିବା ଉତ୍ତରପତ୍ରରେ ଯେଉଁମାନେ ସ୍କାନ୍ କପି ପାଇଛନ୍ତି ସେହି ଛାତ୍ରଛାତ୍ରୀମାନେ ପୋର୍ଟାଲ୍ ବ୍ୟବହାର କରିପାରିବେ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ୍ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। ସିବିଏସ୍ଇ ଅନୁଯାୟୀ ସ୍କାନ୍ କରାଯାଇଥିବା ଉତ୍ତର ଖାତାର ଯାଞ୍ଚ ପାଇଁ ପେପର ପିଛା 100 ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। ସେହିପରି ପ୍ରତ୍ୟେକ ପ୍ରଶ୍ନର ଉତ୍ତରର ପୁନଃମୂଲ୍ୟାୟନ ପାଇଁ 25 ଟଙ୍କା ଦେବାକୁ ପଡ଼ିବ। ଅନ୍ଲାଇନ୍ ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ। ତେବେ ପୋର୍ଟାଲ୍ ବ୍ୟବହାର କରିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ସିବିଏସ୍ଇ ଦ୍ୱାରା ପ୍ରଦତ୍ତ ଭିଡ଼ିଓ ଦେଖିବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସନ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସନ ନିୟମ ଅନ୍ତର୍ଗତ ଅପିଲ୍ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚିବାର 180 ଦିନର ଅବଧି ଶେଷ ହେବା ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡ଼ୁଥିବା ବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରହିଛି। ତେଲଙ୍ଗାନା ରାଜ୍ୟ ପ୍ରତିଷ୍ଠା ଦିବସରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାକାର ଅଧିବାସୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାବାସୀଙ୍କୁ ପରିଶ୍ରମୀ ବୋଲି ବର୍ଣ୍ଣନା କରିବା ସହ ବିଗତ ବର୍ଷଗୁଡ଼ିକରେ ଏହାର ଦ୍ରୁତ ବିକାଶ ହୋଇଥିବା କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାର ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରି ସେଠାକାର ଲୋକମାନଙ୍କ ନବସୃଜନ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତେଲଙ୍ଗାନାର ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ତେଲଙ୍ଗାନାର ବିକାଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ୟୁ ମି ଅଙ୍ଗ୍ ଲାଇଙ୍ଗ୍ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ମହାରାଷ୍ଟ୍ର ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ଏବଂ ମନ୍ତ୍ରୀ ଜୟକୁମାର ରାୱଲ ମ୍ୟାମାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ସୂଚନା ଅନୁଯାୟୀ ରାଷ୍ଟ୍ରପତି ଲାଇଙ୍ଗ୍ ମୁମ୍ବାଇରେ ଆଜି ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସେ ମୁମ୍ବାଇର କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ମ୍ୟାମାର ରାଷ୍ଟ୍ରପତି ମହାରାଷ୍ଟ୍ର ଲୋକଭବନରେ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଉପସ୍ଥିତ ରହିବେ। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ନେପାଳର ଶାସକ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ଗସ୍ତ ସମୟରେ ଏହି ପ୍ରତିନିଧି ଦଳ ବିଜେପିର ଅନ୍ୟ ବରିଷ୍ଠ ନେତାମାନଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆର୍ଏସ୍ପି ଏବଂ ବିଜେପି ମଧ୍ୟରେ ସୁସମ୍ପର୍କ, ସାଂଗଠନିକ ଅଭ୍ୟାସ, ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଜନକୈନ୍ଦ୍ରିକ ରାଜନୈତିକ ରଣନୀତିର ପ୍ରସାର ଉପରେ ମତ ବିନିମୟ ପାଇଁ ଏହି ଗସ୍ତର ଲକ୍ଷ୍ୟ ରହିଛି। ବହୁକୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ରିଲାଏନ୍ସ କମ୍ୟୁନିକେସନ ଗ୍ରୁପ୍ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅମିତ ଝୁନଝୁନୱାଲାଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍କୁ ପଠାଇ ଦିଆଯାଇଛି। ପୂର୍ବରୁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଯାଉଥିବା ଏକ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ତିହାର ଜେଲ୍ରେ ନ୍ୟାୟିକ ହେପାଜତରେ ଥିଲେ। ମୁମ୍ବାଇର ଏକ ଅଦାଲତ ତାଙ୍କୁ ଗିରଫ କରିବା ପାଇଁ ସିବିଆଇକୁ ଅନୁମତି ଦେଇଥିଲେ। ମହିଳା କ୍ରିକେଟ୍ରେ ଆଜି ଭାରତୀୟ ସମୟ ସନ୍ଧ୍ୟା 5:30 ଇଂଲଣ୍ଡର କୁପର ଆସୋସିଏଟ୍ସ କାଉଣ୍ଟିଂ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ T20 ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 38 ଇଂଲଣ୍ଡକୁ ପରାସ୍ତ କରିଥିଲା। ଭାରତୀୟ ପାଣିପାଗ ବିଭାଗ ଝଡ଼ବର୍ଷା ନେଇ ଓଡ଼ିଶା ସମେତ ରାଜସ୍ଥାନ, ଗୁଜରାଟ, ପଶ୍ଚିମ ମଧ୍ୟପ୍ରଦେଶ ଓ ଉପକୂଳ ଆନ୍ଧ୍ରପ୍ରଦେଶକୁ ସତର୍କତା ଜାରି କରିଛି। ବିଭାଗ ପକ୍ଷରୁ ଓଡ଼ିଶା ସମେତ 11 ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ କରିଥାଏ କହିଲେ ରାଷ୍ଟ୍ରପତି। ସୁପ୍ରିମକୋର୍ଟର 5 ନୂତନ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ ବିଚାରପତି। ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ସିବିଏସ୍ଇ ପକ୍ଷରୁ ଉତ୍ତର ଖାତାର ପୁନଃମୂଲ୍ୟାୟନ ପାଇଁ ଆଜିଠାରୁ ଖୋଲିଲା ନୂତନ ପୋର୍ଟାଲ ଏବଂ ମହିଳା କ୍ରିକେଟ୍ରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ T20 ମ୍ୟାଚ୍।